ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି ଅନୁସାରେ ଆଉ କିଛି ସମୟ ଉତ୍ତରୁ ପୁରୀ ଶ୍ରୀମନ୍ଦିରର ଚାରିଦୁଆର ଖୋଲିବା। ଏଥିଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆର୍ ପ୍ରଭାତୀ ପରିଡ଼ାଙ୍କ ସହିତ ମନ୍ତ୍ରୀ ପରିଷଦର ସବୁ ସଦସ୍ୟ ଆର୍ ସାଂସଦମାନେ ଶ୍ରୀମନ୍ଦିର ଯାଇକରି ମହାପ୍ରଭୁଙ୍କର ଦର୍ଶନ କରୁଛନ୍। ଏଛେନ୍ ମହାପ୍ରଭୁଙ୍କର ମଙ୍ଗଲ ଆଳତୀ ଚାଲିଥିବାର ବେଳେ ଆଳତୀ ସରବାର ଉତ୍ତରୁ ଚାରିଦୁଆର ଖୋଲାଯିବା। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଗଲାକାଲି ଶପଥ ନେବାର ଉତ୍ତରୁ ପହେଲା କ୍ୟାବିନେଟ୍ ବୈଠକ ଡାକିଥିଲେ। ଏହି ବୈଠକଟି ଶ୍ରୀମନ୍ଦିରର ଚାରିଦୁଆର ଖୋଲାଯିବାର ସହିତ ଅଲଗା ତିନିଟା ପ୍ରସ୍ତାବ ପାରିତ ହୋଇଥିଲା। ଏ ବାବଦେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍ତି ଯେ ଗଲା କେତେ ବଛର ହେଲା ପୁରୀ ଶ୍ରୀମନ୍ଦିରର ସାଧାରଣ ଭକ୍ତମାନଙ୍କ ଲାଗି ତିନିଟା ଦୁଆର ବନ୍ଦ ହେବାରୁ ଭକ୍ତ ଆର୍ ଶ୍ରଦ୍ଧାଳୁମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେଥିଲାଗି ଚାରିଦୁଆର ଖୋଲିବାରୁ ଭକ୍ତ ଆର୍ ଭଗବାନଙ୍କ ଭିତରେ ସୃଷ୍ଟି ହୋଇଥିବାର ବ୍ୟବଧାନ ଦୂର ହେବା। ସେନ୍ତା ଶ୍ରୀମନ୍ଦିରର ଉନ୍ନତିକରଣ, ସଂରକ୍ଷଣ, ବିକାଶ ଆର୍ ଅଲଗା ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଖୁବ୍ ଜଲ୍ଦି 500 କୋଟି ଟଙ୍କାର ଗୋଟିଏ କର୍ପସ୍ ପାଣ୍ଠିର ବ୍ୟବସ୍ଥା କରିବେ ବୋଲି କ୍ୟାବିନେଟ୍ ପାରିତ ହୋଇଛି। ଇତାର ସହିତ ରାଜ୍ୟର କୃଷକମାନଙ୍କର ସଶକ୍ତିକରଣ ଲାଗି ଗୋଟିଏ ସମୃଦ୍ଧ କୃଷକ ନୀତି ଆସିବା। ଚାଷୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରତି ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ଦାମ 3,100 ଟଙ୍କାକେ ବଢ଼ାଯିବା। ଏଥିଲାଗି ସମ୍ପୃକ୍ତ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି ଆର୍ ଆଇବା 100 ଦିନ ଭିତରେ ଇଟା କାର୍ଯ୍ୟକାରୀ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍। ସେ ଆହୁରି କହିଛନ୍ ଯେ ମହିଳାମାନଙ୍କୁ ଅୟତ୍କା ସଶକ୍ତ କରବାର୍ ଲାଗି ଆର୍ ସେମାନଙ୍କର ଆର୍ଥିକ ସ୍ଥିତି ଉନ୍ନତି ଆଣବାର୍ ଲାଗି ରାଇଜେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବା। ଏହି ଯୋଜନାଥି ମହିଳାମାନଙ୍କୁ 50,000 ଟଙ୍କାର ଭାଉଚର ଦିଆଯିବା। ଆଇବା 100 ଦିନ ଭିତରେ ଏହି ଯୋଜନା ରୂପରେଖ ତୟାର କରିକି ମାର୍ଗଦର୍ଶିକା ପ୍ରସ୍ତୁତ କରବାର୍କେ ସମ୍ପୃକ୍ତ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସରକାର ଛୁଟି ବାତିଲ ନିର୍ଦ୍ଦେଶନାମାଥି ସଂଶୋଧନ କରିଛନ୍। ସଂଶୋଧିତ ନିର୍ଦ୍ଦେଶନାମା ଅନୁସାରେ ସରକାରୀ ଅଧିକାରୀ ଆର୍ କର୍ମଚାରୀମାନେ ଦରକାର ପଡ଼ିଲେ ଛୁଟି ନେଇପାରିବେ, ହେଲେ ଜରୁରୀ ପରିସ୍ଥିତି ନ ଦରକାର ପଡ଼ିଲେ ସାଙ୍ଗେ ସାଙ୍ଗେ ଯୋଗ ଦେବେ। ସେନ୍ତା ଯୋଗାଯୋଗ ଲାଗି ନିଜର ମୋବାଇଲ ନମ୍ଘର ଆକ୍ଟିଭ ରଖବାର୍କେ ନିର୍ଦ୍ଦେଶ ଦିଆଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଆଘନୁ ଆଇବା 30 ତାରିଖ ତକ ଛୁଟି ନେବାର୍କେ ମନା କରାଯାଇକରି ସାଧାରଣ ପ୍ରଶାସନ ବିଭାଗ ତରଫ ଚିଠି ଲେଖାଯାଇଥିଲା। କେନ୍ଦ୍ର ସରକାର ରାସନ କାର୍ଡ ସାଙ୍ଗେ ଆଧାର ସଂଯୋଗ ସମୟକେ ଆଇବା 30 ସେପ୍ଟେମ୍ବର ତକ ବଢ଼େଇଛନ୍। ଆଘନୁ ଏହି ସମୟସୀମା ଆଇବା 30 ତକ ଥିଲା। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଆଉ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ତରଫ ଏହି ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଫାଇଲେରିଆ ରୋଗ ନିୟନ୍ତ୍ରଣ ଆର୍ ନିରାକରଣ ଲାଗି ଆଇବା 10 ଅଗଷ୍ଟରୁ 19 ତାରିଖ ତକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବା। ଆଶା ଆଉ ଆଙ୍ଗନବାଡ଼ି କର୍ମୀମାନେ ଏହି ସମୟାତି ଘରକେ ଘର ଯାଇକରି ଲୋକମାନଙ୍କୁ ଫାଇଲେରିଆ ରୋଗ ବାବଦେ ସଚେତନ କରାବାର ସହିତ ଦରକାରୀ ଉଷ ଖୁଆବେ। ବୈଠକଟି ଜିଲ୍ଲାପାଳ ଅନ୍ୟା ଦାସ ଅଧ୍ୟକ୍ଷତା କରିକରି କାର୍ଯ୍ୟକ୍ରମକେ ସଫଲ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ଆଉ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଧିକାରୀମାନଙ୍କୁ ପରାମର୍ଶ ଦେବାର ସହିତ ଇଥୁ ଯେନ୍ତା ଯୋଗ୍ୟ ବ୍ୟକ୍ତି ବାଦ ନାଇଁ ପଡ଼ବେ ତାର ଉପରେ ଜୋର ଦେଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ବୈଠକଟି ଅଧ୍ୟକ୍ଷତା କରିକରି ବର୍ଷା ଲାଗି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ସବୁ ବିଭାଗ ସଜାଗ ରହିବାରକେ ପ୍ରସ୍ତୁତ ରହିବାର ଲାଗି ପରାମର୍ଶ ଦେଇଛନ୍। ବୈଠକଟି କୃଷି ବିଭାଗ, ଶକ୍ତି, ପଶୁ ସମ୍ପଦ, ଯୋଗାଯୋଗ, ସ୍ୱାସ୍ଥ୍ୟ, ଜନସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ନିଜ ନିଜର ବିଭାଗର ପ୍ରସ୍ତୁତି ବିଷୟ ସୂଚନା ଦେଇଛନ୍। ସେନ୍ତା ମୌସୁମୀ ବର୍ଷା ଆଗନୁ ଦୁର୍ଗମ ଇଲାକାନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, କିରୋସିନ ମହଜୁଦ ରଖବାର୍କେ ଜିଲ୍ଲା ଖାଦ୍ୟ ଯୋଗାଣ ବିଭାଗକେ ପରାମର୍ଶ ଦିଆଯାଇଥିଲା। ଇତାର ଛଡ଼ା ସବୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କେ ଅତି ଦରକାରୀ ଉଷ ଓଆର୍ଏସ୍ ଆର୍ ସାପଚବା ଇଞ୍ଜେକ୍ସନ ମହଜୁଦ ରଖବାର୍କେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟର ସଫଲ ମୁକାବିଲା ଲାଗି ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ହୋଇଯାଇଛି। ଜିଲ୍ଲାପାଳ ଅନ୍ୟା ଦାସଙ୍କର ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକଟି ଜିଲ୍ଲାର ସମ୍ଭାବ୍ୟ ବଢ଼ିର ମୁକାବିଲା ଲାଗି ବିଭାଗୀୟ ପ୍ରସ୍ତୁତି ଆଉ କାର୍ଯ୍ୟକାରିତା ବାବଦେ ଭିନ୍ ଭିନ୍ ବିଭାଗର କାର୍ଯ୍ୟକ୍ରମ ତଥ୍ୟ ଉପସ୍ଥାପନ କରାଯାଇଥିଲା। କାର୍ଯ୍ୟର ସୁପରିଚାଳନା ଲାଗି ଜିଲ୍ଲାସ୍ତର, ଉପଖଣ୍ଡ ସ୍ତର ଆର୍ ଭିନ୍ ଭିନ୍ ବିଭାଗର କାର୍ଯ୍ୟାଳୟମାନଙ୍କେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବାରକେ ନିର୍ଦ୍ଦେଶ ଦିଆଯାଇଛି। ଚାରିବର୍ଷିଆ ସମନ୍ୱିତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଇଟିଇପି ପ୍ରବେଶିକା ପରୀକ୍ଷାକେ ବାତିଲ କରାଯାଇଛି। ଏ ବାବଦେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ତରଫ ସୂଚନା ଦିଆଯାଇଛି, ହେଲେ ଖୁବ୍ ଜଲ୍ଦି ପରୀକ୍ଷାର ସମୟ ସାରଣୀ ବାହାର କରାଯିବା ବୋଲି ଏନ୍ଟିଏ ତରଫ କୁହାଯାଇଛି। ଓଡ଼ିଶାର ସବୁଜ ଶକ୍ତିର ବିପୁଲ ସମ୍ଭାବନା ରହିଛି ବୋଲି ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ କହିଛନ୍ତି। ଏସ୍ଏନ୍ଏର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।